चैतन्य चंद्राय नमः। चैतन्य चंद्राय चैतन्य चंद्राय चैतन्य दत्ता अनुपम आदि लीला पहले मैंने पुरारी चैतन्य दासेरो अलौकिक लीला ଭାଗବତ ନା ଶ୍ରୀ ନିତ୍ୟାନନ୍ଦ ପ୍ରଭୁଙ୍କର ଚୈତନ୍ୟ ମହାପ୍ରଭୁଙ୍କର ଭକ୍ତ ବେଳେବେଳେ ଭାବରେ ଭାବରେ ଉଦ୍ବେଳିତ ହେଇ ସେ ବ୍ୟାଘ୍ର ଗାଲରେ ଚାପଣା ମାରନ୍ତି। ଆଉ ବେଳେବେଳେ ଅତି ଭୟଙ୍କର ବିଷାକ୍ତ ସର୍ପକୁରେ କିନ୍ତୁ ଖେଳା କରନ୍ତି। ତାପରେ ବାସୁରୀ ଯେଉଁମାନେ ଗଣ ସେମାନେ ପୂର୍ବେ ବ୍ରଜଭୂମିରେ ଥିଲେ, ଗୋପବାଳକ ଥିଲେ ସବୁ, ତାଙ୍କର ଏଇସବୁ ଚିହ୍ନ ଥାଏ, ଶୃଙ୍ଗ ବେତ୍ର ଆଉ ଗୋପବେଶ ହୋଇଥାନ୍ତି। ଆଉ ବେଳେବେଳେ ଶିଖି ତୁଚ୍ଛ ମଧ୍ୟ ଧାରଣ କରୁଛନ୍ତି। ଆପରେ ଭାସୁରୀ ଆମର କୁମାରଦେବୀ କହିଛନ୍ତି ଜାନୁଆ ମାତା ମଧ୍ୟ ନିତ୍ୟାନନ୍ଦଙ୍କର ଗଣ ତାଲିକାରେ ଆସନ୍ତି। ଗୌର ଗଣରେ ସେ ଦୀପିକା ଶଶୀ ଶୃଙ୍ଗର ବର୍ଣ୍ଣନା ଅଛି, ସେ ଥିଲେ ବ୍ରଜ ଲୀଳାରେ ବୃନ୍ଦାବନରେ ଅନଙ୍ଗ ମଞ୍ଜରୀ। ଆଉ ଜାନୁଆ ମାତାଙ୍କର ଯେଉଁମାନେ ଭକ୍ତ ଆଉ ଯେଉଁମାନେ ତାଙ୍କ ଅନୁଗାମୀ ସେମାନେ ସମସ୍ତେ ନିତ୍ୟାନନ୍ଦ ପ୍ରଭୁଙ୍କର ଭକ୍ତ ତାଲିକାରେ ଆସିଛି। ରଘୁନାଥ ବୈଦ୍ୟ ଉପାଧ୍ୟାୟ ମହାସ ଯାହାର ଦର୍ଶନୀ କୃଷ୍ଣ ପ୍ରେମ ଭକ୍ତି ହଁ। ଆଉ ରଘୁନାଥ ଇଏ ବୈଦ୍ୟ ଉପାଧ୍ୟାୟ ସେ ଜଣେ ମହାଭାଗବତ, ଆଉ ତାଙ୍କର ଦର୍ଶନ ମାତ୍ରେ କୃଷ୍ଣ ପ୍ରେମ ଜାତ ହୁଏ। ସୁନ୍ଦର ଆନନ୍ଦ ନିତ୍ୟାନନ୍ଦର ସାକ୍ଷାତ ନିତ୍ୟ ମର୍ମ, ଯାହାର ସଙ୍ଗେ ନିତ୍ୟାନନ୍ଦ କରେ ବ୍ରଜ ମର୍ମ। ନିତ୍ୟାନନ୍ଦ ଶାଖାର ଆଉ ଜଣେ ପ୍ରଧାନ ଭକ୍ତ ହେଉଛନ୍ତି ସୁନ୍ଦର ଆନନ୍ଦ। ସେ ନିତ୍ୟାନନ୍ଦଙ୍କର ପ୍ରଭୁଙ୍କର ଅତି ଅନ୍ତରଙ୍ଗ ନୃତ୍ୟ ଥିଲେ। ନିତ୍ୟାନନ୍ଦ ପ୍ରଭୁ ତାଙ୍କ ସହିତ ବ୍ରଜଭୂମିର ଲୀଳା କରୁଥିଲେ, ବ୍ରଜଭୂମି ଲୀଳା ଦର୍ଶନ କରିପାରୁଥାନ୍ତି। ୟାପରେ ଭାଷ୍ୟ ଦେଇ ସେବା କରୁଥିଲେ, ଶିଷ୍ୟ ଗ୍ରହଣ କରୁଥିଲେ। ଦିନେ ମହାପ୍ରଭୁ ଆସିଲେ, ଆଉ ତାଙ୍କୁ କହିଲେ ତୁ ବୃଦ୍ଧ ହୋଇଗଲଣି, ଆଉ ତୁମେ ଅପ୍ରଗଟ ହୋଇଗଲେ ଏ ବିଗ୍ରହଙ୍କର ସେବା କିଏ କରିବ, ଜଣେ ଶିଷ୍ୟ ଗ୍ରହଣ କରନ୍ତୁ। ଶିଷ୍ୟ ଗ୍ରହଣ କରିଥିଲେ, ତାଳି ଦେଇଥିଲେ, ଆଉ ସେ କରିବେ ସେବା। ସେ କହିଲେ ନା, ମୁଁ ଶିଷ୍ୟ ଗ୍ରହଣ କରିପାରିନି, କରିବି ନା, କିଏ ଅଛି ଶିଷ୍ୟ ହେବା ଯୋଗ୍ୟ, କିଏ ଶିଷ୍ୟ ହେବା ଯୋଗ୍ୟ ଅଛି, କାହା ଯୋଗ୍ୟତା ଅଛି। ମୁଁ ଶିଷ୍ୟ ଗ୍ରହଣ କରି ଶିଷ୍ୟମାନେ ଶାସନ ରଖିବେ, ଶାସନ ମାନିବ, ମୋ କଥା ମାନିବ ଠିକ, ଏମିତି କିଏ ଅଛି ମୁଁ ଦେଖିପାରୁନି, ତାଙ୍କ କଥା ମାନିବ, ମୋର ଶାସନ ମାନିବ, ଶିଷ୍ୟ ପ୍ରକୃତ ହେବ, ଏପଟ ମୁଁ ଦେଖିପାରୁନି, ଏଇ ପ୍ରକାର ଯୋଗ୍ୟତା ସମ୍ପନ୍ନ ଦେଖି ଏ କାହାକୁ ଶିଷ୍ୟ କରିବି। ଏ କଥା ସେ ମହାପ୍ରଭୁ କହିଲେ, ତେଣୁ ମୁଁ ଶିଷ୍ୟ କରିବି ନା। ପ୍ରକୃତ ପକ୍ଷେ ଶିଷ୍ୟ ହେବା ଯୋଗ୍ୟତା କାହାର ଅଛି, ଯେମିତି ସଦ୍ଗୁରୁ ବିରଳ, ସଦ୍ଗୁରୁ ପାଇବା ଅତି କଠିନ ଆଉ ବିରଳ, ସେହିପରି ସତ୍ ଶିଷ୍ୟ ମଧ୍ୟ ବିରଳ, ଶିଷ୍ୟ 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 ମଧ୍ୟ ବିରଳ। ପ୍ରକୃତରେ ଶିଷ୍ୟ କେତେଜଣ ଶିଷ୍ୟ, କେହି ଶିଷ୍ୟ ପ୍ରାୟ ନୁହନ୍ତି। ପ୍ରତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ କୃପା ମହାରାଜ ତାଙ୍କର ଅପ୍ରକଟର ବ୍ୟବହୃତ ପୂର୍ବରୁ ଅଳ୍ପ ଦିନ ପୂର୍ବରୁ ତାଙ୍କର ସମସ୍ତ ଶିଷ୍ୟମାନେ ଡକେଇକିରି ଏକତ୍ର କରିଥିଲେ, ତାଙ୍କର ଶେଷ ଉପଦେଶ ଦେଇଥିଲେ। ପ୍ରତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ କୃପା ମହାରାଜ ବଡ଼ ଶକ୍ତିଶାଳୀ, ବଡ଼ ଶକ୍ତିଶାଳୀ ବୈଷ୍ଣବ ଥିଲେ, ଆଜନ୍ମ ବନ୍ଧୁତାରି ଥିଲେ, ତାଙ୍କର ବଡ଼ ଶକ୍ତିଶାଳୀ ବୈଷ୍ଣବ ଥିଲେ, ତାଙ୍କର ଏଇ ବୈଷ୍ଣବ ଦେଖାଯାଉନାହିଁ। ତେବେ ସେ ତାଙ୍କର ଯେଉଁମାନେ କୃପା ଲାଭ କରିଛନ୍ତି, ଯେଉଁମାନେ ଧନ୍ୟ ହୋଇଛନ୍ତି, ଆମର ପରମାରାଧ୍ୟ ଯେମିତି ତାଙ୍କର ଶିଷ୍ୟ, ତାଙ୍କର ସେପରି କୃପା ଲାଭ କରିକି ସେ କିପରି ସମସ୍ତ ଜଗତରେ ମନଭୀଷ୍ଟ ମହାପ୍ରଭୁଙ୍କ ମନଭୀଷ୍ଟ ପୂରଣ କରିଛନ୍ତି, ଏ ମହାପ୍ରଭୁଙ୍କ ବାଣୀ ପ୍ରଚାର କରିପାରୁଛନ୍ତି। ପୃଥିବୀ ଆସୁଛି ନଗର ଆଦି ଗ୍ରାମ ସର୍ବତ୍ର ପ୍ରଚାର ନାମ ମହାପ୍ରଭୁଙ୍କର ମନଭୀଷ୍ଟ ଥିଲା, ଭବିଷ୍ୟତବାଣୀ ଥିଲା, ସବୁ କରୁଛନ୍ତି। ତେବେ ଭକ୍ତି ସିଦ୍ଧାନ୍ତ ସଂସ୍କୃତି ସ୍ୱୟଂ ପୂର୍ବ କୃପା ଲାଭ କରୁଛନ୍ତି, ସେମାନେ କେଡ଼େ ଧନ୍ୟ, ସେମାନେ କେଡ଼େ ସୁନ୍ଦର ହୋଇଛନ୍ତି, ବୁଝନ୍ତି ଶକ୍ତିଶାଳୀ ହୋଇଛି। ହେଲେ ଶୁଭ, ସେ ଭକ୍ତି ସିଦ୍ଧାନ୍ତ ସଂସ୍କୃତି ସ୍ୱୟଂ ପୂର୍ବ ମହାରାଜ ସେ ଶେଷରେ କହୁଥିଲେ, ତାଙ୍କର ଅପ୍ରକଟର ଅପ୍ରଦିନ ପୂର୍ବରୁ ତାଙ୍କ ସବୁ ଶିଷ୍ୟମାନଙ୍କୁ କହୁଛନ୍ତି, ମୋ ତୁମେ କେହି ଶିଷ୍ୟ ନୁହଁ, ସେ କେହି ଆମ ଶିଷ୍ୟ ନୁହଁ, ତୁମେ କେହି ମୋ ଶିଷ୍ୟ ନା, ମାନେ ମୋର ଶାସନ କେହି ମାନିନା, କେହି ପ୍ରକୃତରେ ଗୁରୁଙ୍କ ଶିଷ୍ୟ ହେଇନା। ସେ କହିଲେ ଏଇ ପ୍ରକାର ତାହେଲେ ପ୍ରକୃତରେ ଶିଷ୍ୟ ହେବାଟା, ପ୍ରକୃତରେ ସତ୍ଶିଷ୍ୟ ହେବା କେଡ଼େ ଗୁରୁ ପାଇବା, ଆଉ ସଦ୍ଗୁରୁ ବୀର, ସତ୍ଶିଷ୍ୟ ପ୍ରକୃତ ବୀର, ଏଇଟା ବୁଝିବା ପାଇଁ ପଡ଼ିବ। ତେଣୁ ସେ କହିଲେ ଯଦି ମୁଁ ଜଣେ ସତ୍ଶିଷ୍ୟ ଉତ୍ପାଦନ କରିଥିବି, ସତ୍ଶିଷ୍ୟ ଶୁଦ୍ଧ ଭକ୍ତ ହେଇଥିବ, ସତ୍ଶିଷ୍ୟ ଉତ୍ପାଦନ କରିଥିବି, ତାହେଲେ ମୁଁ ବୁଝିବି ମୋର ଗୁରୁଗିରି ସଫଳ ହେଇଛି। ଏଇ ପ୍ରକାର ଶକ୍ତିଶାଳୀ ବୈଷ୍ଣବ ସେ ଏଇ କଥା କହୁଛନ୍ତି। ପ୍ରକୃତରେ କେତେଜଣ ଶିଷ୍ୟ, ସେ ଶିଷ୍ୟ ପ୍ରକୃତରେ ନୁହଁ, ଶାସକ ପ୍ରକୃତି ମାନୁଛନ୍ତି, ସଶିଷ୍ୟ ପ୍ରକୃତରେ ବୀର, ସଦ୍ଗୁରୁ ଯେପରି ବୀର, ସଶିଷ୍ୟ ପ୍ରକୃତ ଭାବେ ବୀର, ଏଇ କଥା ନିଶ୍ଚିତ କଥା। ଆଉ ସେ ସାରଙ୍ଗ ଠାକୁର କହିଲେ, ସେଥିପାଇଁ କିଏ ଅଛି, କିଏ ପ୍ରକୃତରେ ଶିଷ୍ୟ ହେବ, କିଏ ପ୍ରକୃତରେ ଶାସନ ମାନିବ, କାହିଁକି ମୁଁ ଦେଖିପାରୁନି। ମହାପ୍ରଭୁ କହିଲେ, ଅନ୍ତତଃ ଗୋଟିଏ ଶିଷ୍ୟ ଗ୍ରହଣ କରନ୍ତୁ, ଆପଣ ପରି ଅତି ଶକ୍ତିଶାଳୀ ଉନ୍ନତ ବୈଷ୍ଣବ, ଯାହାଙ୍କୁ ଆପଣ ଶିଷ୍ୟ ରୂପେ ଗ୍ରହଣ କରିବେ, ସେ ନିଶ୍ଚୟ ବହୁତ ଶିଷ୍ୟ ହେବ ଆପଣଙ୍କର, ଆଉ ସେ ନିଶ୍ଚୟ ଶୁଦ୍ଧ ଭକ୍ତି ଲାଭ କରିବ, ଆପଣ କୃପା ଲାଭ କରିବ, ଆପଣ ଜଣେ ଶିଷ୍ୟ ରୂପେ ଗ୍ରହଣ କରନ୍ତୁ। ଆପଣ କହୁଛନ୍ତି କାହାକୁ ଆଉ ଶିଷ୍ୟ ମୁଁ ଗ୍ରହଣ କରିବି, ମୁଁ ଜାଣିପାରୁନି, ତାହେଲେ ଆସନ୍ତାକାଲି ସକାଳେ ବଡ଼ି ସକାଳେ ଉଠିଲା ସେଦିନ ଉଠି ପ୍ରଥମେ ଯାହାକୁ ଦେଖିବି, ଆଉ କିଛି ବିଚାର କରିବି ନାହିଁ, ତାକୁ ତ ଶିଷ୍ୟ କରିବି, ଏ ମହାପ୍ରଭୁ କଥା ଦେଲେ। ସେସବୁ ବଡ଼ି ସକାଳୁ ଉଠିଲେ, ଉଠିକରି ଏହା ଯାଉଛନ୍ତି ସ୍ନାନ କରିବାକୁ ଯାଉଛନ୍ତି, ତ ପାଖରେ ଗୋଟେ ନଦୀ ବହିଯାଉଛି, ଆଉ ସେ ନଦୀକି ସ୍ନାନ କରିବାକୁ ଯାଉଛି, ସ୍ନାନ କରିବାକୁ ଯାଉଛନ୍ତି, ନଦୀ ଭିତରେ ମଧ୍ୟ ସ୍ନାନ କଲେ, ଆଉ ଦେଖିଲେ ଗୋଟେ ଶବ ଭାସିଯାଉଛି, ଆଉ ମନେ ପଡ଼ିଗଲା ମହାପ୍ରଭୁଙ୍କ କଥା, ମନେ ପଡ଼ିଗଲା, ଆଉ ମହାପ୍ରଭୁଙ୍କ କଥା ରହିଛି, ଯାହାକୁ ପ୍ରଥମେ ଦେଖିବି ତାକୁ ଶିଷ୍ୟ କରିବି, ତାହେଲେ ଶବଟାକୁ ତ ଦେଖିଲେଣି, ତାହେଲେ ୟାକୁ ହିଁ ଶିଷ୍ୟ ତ କରିବି। ଏହା ପାଇଁ ସେ ଶବଟିକୁ ସବୁ ଉଠେଇ ଆଣେ, ଉଠେଇ ଆଣିକିରି ତା କାନରେ ମହାମନ୍ତ୍ର କହିଲେ, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ 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 ରାମ ହରେ ରାମ ରାମ ରାମ। ସେ ଉଠିକି ବସିଲା, ଉଠି ବସିଲା, ଉଠି ବସିଲା, ଜୀବନ ପାଇଗଲା, ବସିଗଲା। ତୋର ତା ପଚାରିଲା, ବାପା ତୁ ନାମ କ'ଣ? ସେ କହିଲା, ମୋ ନାଁ ମୁରାରୀ। মনে মুরারি। আর কোন হেলা তোর কথা মানে উপনয়ন হতলা সর্বদংশরে কোন উপনয়ন বলে এই ব্রাহ্মণ বর্জন উপনয়ন হয় যে কৈতানের গায়ত্রী মন্ত্র আম উপনয়ন আর সর্বদংশন কলা আর আর মুই এটি জানছি আর তো কিছু জানি আর কারণ সর্বদংশ আমার গেলা তাকে পানি পকাই দিয়েছেন ভাত কলা আর কথা হোক ঠিক গেলা ঠিক আছে আমার আশ্রমে আসি ভাই তোমার নাম হলা মুরারি চৈতন্য সেজন্য না নাম হলো সারঙ্গ মুরারি চৈতন্য সারঙ্গ মুরারি এই চৈতন্য ভারত করছি অঙ্কনে আর লৌকিক লীলা কথা লাগে তাঙ্ক নাম হলো সারঙ্গ মুরারি চৈতন্য আনন্দ রকম অলৌকিক চৈতন্য কথা কেমতি ভাগব গানে চাকর করছিলে আর ধ্যানমস বিশাখ সপ্তমী খেলা প্রাকৃত সময় দেওয়ান এই ভাব থাকলে নিত্যান্দ্র গণদত্ত সব ব্রজ সখা সব ব্রজ সখা শুঙ্গ বেত্র গোপবেশ শিরে অধিকাংশ নিত্যাঙ্গ ব্রজ সখা বলে সখ্য রস কেন্দ্র ব্রজভূমির কাহার বয়স বলে গোপ বাড়ক বন সখ্য রস তেণু সক্ষরস সম্বন্ধে কি কহিবা আমি সক্ষরস আর কৃষ্ণঙ্কর দিব্য লীলা শ্রদ্ধা শরণাগতি আত্মনিবেদন ব্যতীত কোণী চরিত্রে সাধন সিদ্ধি হুয়ে না ভজন কালে তিনটি বিষয় স্মরণ রক্ষাকে হব প্রথম কথা হচ্ছে তত্ত্ব অর্থাৎ স্বরূপর উপলব্ধি দ্বিতীয় কথা হচ্ছে তথ্য অর্থাৎ প্রকৃত ব্যাপার জ্ঞান প্রাপ্তি ইত্যাদি তৃতীয় কথা হচ্ছে লীলা তাৎপর্য অর্থাৎ লীলার অভিপ্রায় বা মর্ম লীলা তত্ত্ব উপরে সুপ্রতিষ্ঠিত যা আস্বাদনীয় লীলা চিত্ত বিনোদন নিমিত্ত কেবল কাহাণী নুহে কেবল কাহাণী নুহে তা লীলা রস আস্বাদনীয় লীলার তাৎপর্য অবহিত হলে রসমাধুর্য অন্তরের পরমানন্দ প্রদান করে কৃষ্ণঙ্কর সখাগণ সর্বসময় কৃষ্ণঙ্কর আনন্দ নিরানন্দরে অংশী ভাগি হন্তি মাতা যশোদা কৃষ্ণঙ্কু উপকূলে বন্দন করছেন আজি তাঙ্কর চিত্ত ক্ষুব্ধ ও ক্লান্ত বিচিত্র লীলা প্রদর্শন সখাগণ কৃষ্ণঙ্কর দুরাবস্থা দেখি দুঃখিত হ্যাঁ কৃষ্ণঙ্কর দুরাবস্থা দেখি সখাগণ দুঃখিত হচ্ছে হ্যাঁ বান্ধি পকাইছেন মা কিন্তু মাতাঙ্কর গম্ভীর মূর্তি দর্শন করি সখাগণ ভীত হই মা তাকে রাগিছি যশোদা মাতা গম্ভীর মূর্তি দর্শন করি সখাগণ ভীত হই সেমানঙ্কর অতি প্রিয়জন দুঃখলরে বন্ধাইছন্তি এইথিবা দেখি কৃষ্ণঙ্কর নিকট আসিবাক ভরসা পাওনাই মাতা রাগিছন্তি গম্ভীর রাগিছন্তি কৃষ্ণ কিপরি বন্ধনমুক্ত হবে চিন্তার উৎকুণ্ঠিত হয়েছন্তি হ্যাঁ সে আমি দামদর ব্রত পালন করু কার্তিক মাসরে অছি আমার হ্যাঁ দামদর ব্রত পালন করু দামদর অষ্টক আমার গান হয় মাতা যশোদা উদ্ঘলরে যে বান্ধি থেলে হ্যাঁ সেটা অষ্টক আমি গান করু মাস মাসটা দেখো দামদর মাস হ্যাঁ সেদিন অছি রুদন্তং মুহুর নেত্র যুগ্ম রুদন্তং করাম ভোজ যুগ্মেন সাতঙ্ক নেত্র মাতা যশোদা যে কৃষ্ণ বাঁধিলে প্রেম রজ্জুরে বাঁধিছন্তি বাৎসল্য প্রীতি রজ্জুরে বাঁধিছন্তি এই কোন সাধন দৌড়ে বাঁধিছন্তি না তাকে বাঁধি পারিব হ্যাঁ ভক্তি রূপক রজ্জু প্রীতি রজ্জুরে বন্ধা হয়েছে সে দামদর আমি নমস্কার করছি হ্যাঁ যে কি মার হাতরে ছাটকু দেখিকি রুদন্ত মোহর নেত্র যুগ্ম মুদন্ত লীলা করছেন হ্যাঁ কান্দি কান্দিকি দুই হাতরে আখিকি মরুচন হ্যাঁ ভয়ভীত হয়েকি ভীতত্রস্ত নয়নরে চাহুচি খুব দীর্ঘশ্বাস নেইকি মুহুশ্বাস গম্প ত্রিরেখাঙ্কু কোন হ্যাঁ থরি উঠুচন ত্রিরেখা সমস্ত কণ্ঠর কিংবা মতিহার খুবই উঠুছি কি প্রকার লীলা হ্যাঁ কি প্রকার মাতা গম্ভীর ছিড়াইছন্তি আর তাঙ্কর বন্ধুগণ ବର୍ଷା କରିପାରୁନାହାନ୍ତି, ଆରେ ଆମର ବନ୍ଧୁ ବାନ୍ଧ ହେଇଛନ୍ତି, ବର୍ଷା କରି ଆସିପାରୁନାହାନ୍ତି, କୃଷ୍ଣ କିପରି ବନ୍ଧନ ମୁକ୍ତ ହେବେ ଏଇ ଚିନ୍ତାରେ ସେମାନେ ଉପନ୍ତି। ସଖାଗଣ ମାତା ଯଶୋଦାଙ୍କର ଅଲକ୍ଷ୍ୟରେ ଦୂରରେ ଅଛି, ଦୂରରେ ଗୋପନ ସ୍ଥାନରୁ ଅତି ଉତ୍ସାହ ସହକାରେ ନିରବଙ୍ଗ ଭଙ୍ଗୀ ଦ୍ୱାରା ଇଙ୍ଗିତ କରି କୃଷ୍ଣଙ୍କୁ ଉଦ୍ଦୁଖଲ ସହ ଅଳିନ୍ଦରୁ ଅଗଣାକୁ ଓହ୍ଲେଇ ଆସିବାକୁ ସଙ୍କେତ ଦେଉଛନ୍ତି। ଅଳିନ୍ଦ ବୋଲେ ହେଲା ଏବେ ସଙ୍କେତ ଦେଉଛନ୍ତି, ଓହୋ ପ୍ରିୟତମ ସଖା କୃଷ୍ଣଙ୍କର ବନ୍ଧନ ମୁକ୍ତି ହିଁ ସେମାନଙ୍କର କାମନା, କାରଣ ସଖାଙ୍କର ସୁଖ ଦୁଃଖରେ ଭାଗି ହେଉଛନ୍ତି ଏମାନେ ସଖ୍ୟରସ। କି ଅପୂର୍ବ ଭାବ, ଭଗବାନ ଯିଏକି ଜଗତ ଜୀବଙ୍କୁ ଦୁଃଖରୁ ଉଦ୍ଧାର କରନ୍ତି, ଜୀବର ଭବବନ୍ଧନ ଯିଏ ମୋଚନ କରନ୍ତି, ତାଙ୍କୁ ଏଇ ଗୋପବାଳକ ସଖାଗଣ ବନ୍ଧୁ ଜ୍ଞାନରେ ଉଦ୍ଧାର କରିବାକୁ ଅଗ୍ରସର ହେଉଛନ୍ତି। ଅପୂର୍ବ ଲୀଳା ରହ ସେଟା କି କୃଷ୍ଣ ଯେ ଭଗବାନ ତା ସଖାଗଣଙ୍କର ବୁଦ୍ଧିର ଅଗମ ଯୋଗମାୟାଙ୍କ ପରେ ଭୁଲି ଯାଇଛନ୍ତି। କୃଷ୍ଣ ହାସ୍ୟଯୁକ୍ତ ହୋଇ ଉଦ୍ଦୁଖଲସ ଅଗଣାକୁ ଓହ୍ଲେଇ ଆସିଲେ, ଓହ୍ଲେଇବା ନିମିତ୍ତ ଅଗ୍ରସର ହେବାକୁ ଲାଗିଲେ। ସେ ଅଗଣାକୁ ଓହ୍ଲେଇବା ପରେ ଉଦ୍ଦୁଖଲଟି ଆଡ଼ ଭାବରେ ଦାମଳାର୍ଜୁନ ବୃକ୍ଷତ ମଧ୍ୟରେ ଅଟକିଗଲା। ପର ଘଟଣା ଦାମଳାର୍ଜୁନ ବୃକ୍ଷତ ବୃକ୍ଷ ଉତ୍ପାଦିତ ହେଇପାରିଲା, ଘୋର ଶବ୍ଦରେ ଭୂଇଁରେ ପଡ଼ିଗଲା, ବୃକ୍ଷ ଦୁଇଟା ଉତ୍ପାଦିତ ହେଇଗଲେ। ନନ୍ଦ ସୁସଦା ଅନ୍ୟ ଗୋପଗଣ ଭୀତ ହେଇକି ଦ୍ରୁତ ଦୌଡ଼ି ଆସିଲେ, କଣ ହେଲା ବୋଲି ପହଞ୍ଚିଲେ, ଏବଂ ସଖାଗଣ ପ୍ରତ୍ୟକ୍ଷଦର୍ଶୀ ହିସାବରେ ଘଟଣା କହୁଛନ୍ତି, ଆମେ ଦେଖିଛୁ ଏଇଆ ହେଲା। କ'ଣ ହେଲା ନା, ମାତା ଯଶୋଦା ବନ୍ଧନ କରିଥିଲେ, ଆଉ ଇଏ ପାଣି ଆଣିଲେ ଗଛ ପୋକଲା, ଯାହା ହେଉ ଭଗବାନ ରକ୍ଷା କରିଛନ୍ତି, ଗଛ ତାଙ୍କ ପଡ଼ିନି, ତାଙ୍କୁ କିଛି ହେଇନି, ଦାମଳା ଉଦ୍ଧାର ହେଉଛି। ପୀତାନନ୍ଦ ମହାରାଜ ତାଙ୍କୁ ସବୁ ବନ୍ଧନ ମୁକ୍ତ କରିଦେଲେ, ଏଥିରେ ସଖାଗଣ ଭାରି ଆନନ୍ଦିତ ହେଲେ, ରାମ ସଖା ମୁକ୍ତ ହେଇଗଲେ। ଇଏ ଲୀଳା ବିଶେଷ ଅନ୍ୟ ଗୋଟିଏ ଲୀଳା, କୃଷ୍ଣ ବାଲ୍ୟକାଳରୁ ବଡ଼ କୌତୁକ ପ୍ରିୟ, ସେ ଯେ ଆନନ୍ଦମୟ ସଖାଗଣ ମଧ୍ୟ କୃଷ୍ଣଙ୍କର ମନଗତ ଭାବଭୂତ ରୂପେ ଜାଣନ୍ତି। କୃଷ୍ଣଙ୍କର ମନଭୀଷ୍ଟ କାର୍ଯ୍ୟରେ ସଖାଗଣ ସର୍ବଦା ତତ୍ପର ଥାନ୍ତି। ଦିନେ ଏକ ଗୋପ ବାଳକ ନନ୍ଦାଳକୁ ଆସି ନନ୍ଦ ମହାରାଜଙ୍କୁ ଜିଜ୍ଞାସା କଲେ, କୃଷ୍ଣ କେଉଁଠି? ନନ୍ଦରାଜ କହିଲେ, ସେ ଯମୁନା ତଟରେ ବିହାର କରୁଛି ବୋଧେ। ଗୋପବାଳୀ କହିଲା, ମୁଁ ତ ଯମୁନା ତଟରୁ ବର୍ତ୍ତମାନ ଆସୁଛି, ମୁଁ କାହିଁ ସେଠାରେ କୃଷ୍ଣଙ୍କୁ ଦେଖିନି। ତାପରେ ନନ୍ଦରାଜ କହିଲେ, ତାହେଲେ ସେ ବୋଧେ ବଇଁଶୀବଟରେ ଖେଳୁଥିବ। ସେହି ସମୟରେ ଅନ୍ୟ ଏକ ବାଳକ ଆସିଗଲା, ମୁଁ ତ ବଇଁଶୀବଟରୁ ବର୍ତ୍ତମାନ ଆସୁଛି, ବଇଁଶୀବଟରେ ତ କୃଷ୍ଣ ଖେଳୁନାହାନ୍ତି। ତାପରେ ନନ୍ଦରାଜ କହିଲେ, ତାହେଲେ ସେ ବୋଧେ ଭୂଷଣ ରାଜାଙ୍କ ବାଡ଼ିକୁ ଯାଇଛି। ସେତେବେଳେ ଆଉ ଜଣେ ବାଳକ ଆସିଗଲେ, ମୁଁ ତ ଭୂଷଣ ରାଜାଙ୍କ ବାଡ଼ିକୁ ବର୍ତ୍ତମାନ ଆସୁଛି, କୃଷ୍ଣ ତ ଭୂଷଣ ରାଜାଙ୍କ ବାଡ଼ିକୁ ଯାଇନାହାନ୍ତି। ତା ସହ ନନ୍ଦ ମହାରାଜ ମାତା ଯଶୋଦା କୃଷ୍ଣଙ୍କ ଅନୁସନ୍ଧାନରେ ଉଦ୍ବିଘ୍ନ କୁଆଡ଼େ ଗଲା, କୃଷ୍ଣ ତାହେଲେ ଉଦ୍ବିଘ୍ନ ହୋଇପାରିଲେ। ଏହି ସମୟରେ ଗୃହ ମଧ୍ୟରେ କବାଟ ଆଡ଼ୁଆଡ଼ରେ ଲୁଚିତ ହେବା କୃଷ୍ଣଙ୍କର କଣ୍ଠ ଶବ୍ଦ ହେଲା, ମୁଁ ଏଇଠି ଅଛି। ବଡ଼ କୌତୁକ ପ୍ରିୟ, ସମସ୍ତେ ସେ ସ୍ଥାନ ଯାଇ କୃଷ୍ଣଙ୍କୁ ଆବିଷ୍କାର କଲେ, କୃଷ୍ଣ ହସି ଉଠିଲେ, କୃଷ୍ଣ ସହିତ ସମସ୍ତେ ହସିବାକୁ ଲାଗିଲେ। ଏହି ଭାବରେ ଭଗବାନ ଭକ୍ତମାନଙ୍କର ଏ ଯେଉଁ ଲୀଳା, ଏହା ରହସ୍ୟ କେମିତି ଆନନ୍ଦ ବିଧାନ ଏପରି ଭାବରେ କରୁଛନ୍ତି। ଏପରି ବହୁ ସଖ୍ୟରସର କଥା ଅଛି ଇନ୍ଦ୍ରଜ ଭୂମିରେ କୃଷ୍ଣଙ୍କର ଲୀଳା ଅଛି, ସୁବଳ ମେଳନ ଅଛି ଆମର। ଦିନେ ଶ୍ରୀମତୀ ରାଧାଣୀ ଗୋଟିଏ ସୁରମ୍ୟ ପୁଷ୍ପ ମାଲ୍ୟ ଗୁନ୍ଥି ତାହା କୃଷ୍ଣଙ୍କୁ ଅର୍ପଣ କରିବା ନିମିତ୍ତ ବୃନ୍ଦାଦେବୀଙ୍କ ହାତରେ ଦେଲେ। ବୃନ୍ଦାଦେବୀ ଅନୁମାନ କଲେ ଯେ ରାଧାରାଣୀଙ୍କର ଭ୍ରାତା ହେଉଛନ୍ତି ସୁବଳ, ସୁବଳ ସଖା କୃଷ୍ଣଙ୍କର ଅତି ପ୍ରିୟ ନରମ ସଖା। ଏଇ ମାଲ୍ୟ ସୁବଳ ସଖାର ହସ୍ତରେ ପଠେଇଲେ କୃଷ୍ଣ ଭାରି ସୁଖୀ ହେବେ, ଆନନ୍ଦ ଲାଭ କରିବେ, ଏହିପରି ଅନୁମାନ କରି ସେ ମାଲ୍ୟଟି ସୁବଳ ସଖାଙ୍କ ହସ୍ତରେ ପ୍ରଦାନ କଲେ ବୃନ୍ଦାଦେବୀ। କୃଷ୍ଣ ରାଧାକୁଣ୍ଡ ତଟରେ ବସିଥିଲେ, ସେତେବେଳେ ସୁବଳ ସଖା ସେଠାକୁ ଯାଇ କୃଷ୍ଣଙ୍କ ହସ୍ତରେ ମାଲ୍ୟଟି ଅର୍ପଣ ପୂର୍ବକ ବୃତ୍ତାନ୍ତ ନିବେଦନ କଲେ। କୃଷ୍ଣ ସୁବଳ କହିଲେ, ସଖା ମୁଁ ଏ ପର୍ଯ୍ୟନ୍ତ ବୃଷଭାନୁ ନନ୍ଦିନୀଙ୍କର ଅର୍ଥାତ୍ ରାଧାରାଣୀଙ୍କର ଚିନ୍ତାରେ ଖୁବ୍ ନିମଗ୍ନ ଥିଲି, ତାଙ୍କର ସ୍ମରଣ ମୋ ଚିତ୍ତକୁ ବଡ଼ ଉଦ୍ବେଳିତ କରୁଛି, ତୁମେ ଖୁବ୍ ଶୀଘ୍ର ମୋତେ ବୃଷଭାନୁ ନନ୍ଦିଙ୍କର ଦର୍ଶନ କରା। ବୁଝିପାରୁଛ, ସୁବଳ ସଖା କହିଲେ, ହେ ସଖେ ଏ ଅସମୟରେ ବୃଷଭାନୁ ନନ୍ଦିଙ୍କର ଶ୍ୱଶୁରାଳୟ ଜାବଟକୁ ଯାଇ କୁଟିଳାର ଚକ୍ଷୁକୁ ବଞ୍ଚନା ପୂର୍ବକ ସେଠାରୁ ବୃଷଭାନୁ ନନ୍ଦିନୀକୁ ଆଣିବା ଅସମ୍ଭବ ବ୍ୟାପାର। କୁଟିଳା ଶାଶୁକୁ ଏଇଠି ଧରିକିରି ଆପଣଙ୍କୁ ତାକୁ ତା ଚକ୍ଷୁ ଆଗୁଆଳରେ ଏସବୁ କାମ କରିବା, ଏସବୁ ଅସମ୍ଭବ ବ୍ୟାପାର ଅଟେ। ତୁମେ ବର୍ତ୍ତମାନ ଆଶା ପରିତ୍ୟାଗ କର। କୃଷ୍ଣ କହିଲେ, ହେ ପ୍ରିୟ ସଖେ, ମୁଁ ବଡ଼ ଅସ୍ଥିର ହେଲେଣି। ମୁସଲମାନ ନନ୍ଦିନୀକୁ ଆଉ ନ ପାଇଲେ ମୁଁ ସ୍ଥିର ହୋଇପାରିବି ନା। ତୁମେ ଯଦି ମୁସଲମାନ ନନ୍ଦିନୀ ମୋ ସମ୍ମୁଖରେ ଉପସ୍ଥିତ ନ କରାଓ, ତାହେଲେ ମୁଁ ଯମୁନାରେ ଝାମ୍ପ ଦେବି। ଓ ସଖାଙ୍କର ଏତେ ଦୁଃଖ ନା, ସଂଖ୍ୟା କାମ ତାଇ କରିବାକୁ ପଡ଼ିବ। ସୁବଳ ସଖା ପ୍ରମାଦ ଗଣିଲେ, କିନ୍ତୁ ଯେଉଁ ଉପାୟରେ ହେଉ କୃଷ୍ଣଙ୍କର କ୍ଲେଶ ନିରସନ କରିବାକୁ ହେବ ସଂଖ୍ୟାଙ୍କର, ନହେଲେ ବଡ଼ବି ସାହାଯ୍ୟ କରିବି ଆଉ ଯମୁନାରେ ଝାସ ଦେବେ କହିଲେଣି। ମଧୁର ରସରେ ସହାୟତା କରିବା ନର୍ମ ସଖାମାନଙ୍କର କାର୍ଯ୍ୟ। ସୁବଳ ସଖା ଆତ୍ୟନ୍ତିକ ରହସ୍ୟ କାର୍ଯ୍ୟରେ ନିପୁଣ, ସେ ଜାବଟକୁ ରାଧାରାଙ୍କର ଶ୍ୱଶୁରାଳୟକୁ ଯାଇ ସେଠି ଉପସ୍ଥିତ ହେଲେ। ସେ ସମୟରେ କୁଟିଳା ଦ୍ୱାର ମୁହଁରେ ବସିଛି, ଦ୍ୱାର ମୁହଁରେ ବସିଛି, କକ୍ଷ ଦ୍ୱାର ସମ୍ମୁଖରେ ବସିଥିଲେ। ସୁବଳକୁ ଦେଖି ବିରସ କଣ୍ଠରେ କହିଲେ, ଏତେବେଳେ କାହିଁକି ଆସିଛୁ କିରେ? ତୋ ନଖଟିଆ ଅଛି, କୁଆଡ଼େ ଆସିଛୁ? ସୁବଳ ବିନୟ ପୂର୍ବ କହିଲେ, ମା, ଦୀର୍ଘକ୍ଷଣ ଧରି ମୋର ବାଛୁରୀଟି କେଉଁଠି ହଜିଯାଇଛି, ତାକୁ ମୁଁ ଖୋଜୁଛି ବସିକି, ସନ୍ଧାନ ପାଉନି। ସମ୍ଭାବ୍ୟ ସ୍ଥାନ ସବୁଠି ଖୋଜି ଆସିଲେଣି, ଅବଶେଷରେ ଏଇ ସ୍ଥାନକୁ ଆସିଛି। ବାଛୁରୀଟି ବୋଧେ ଏଇ ସ୍ଥାନରେ ଅଛି। ଆପଣ ଯଦି ଗୃହ ମଧ୍ୟକୁ ଯାଇ ଅନୁସନ୍ଧାନ କରନ୍ତି, ତାହେଲେ ମୁଁ ନିଶ୍ଚିତ ହେଇପାରିବି। ଆପଣ ଟିକେ ଯାଇକି ଦେଖନ୍ତୁ ମୋ ବାଛୁରୀଟା ଥିବ କାଳେ। କୁଟିଳା ସେଠୁ ବିରକ୍ତ କଲେ, ଆରେ ଟୋକା, ମୁଁ ବର୍ତ୍ତମାନ ଉଠିପାରିବି ନା, ତୁମେ ନିଜେ ଯାଇ ତୁ ବାଛୁରୀ ଖୋଜ। ମିଳିଗଲା ସୁଯୋଗ, ମିଳିଗଲା ଆଉ ସୁବର୍ଷ କାହିଁ କାହିଁ ତ ପ୍ରତ୍ୟାଶା କରୁଥିଲେ ତ, ଆଉ କୃଷ୍ଣଙ୍କର ଇଚ୍ଛା ହବ ନା କେମିତି ହବ? ସେ କୃଷ୍ଣଙ୍କର ଲୀଳାଶକ୍ତି ଅଘଟନ ସଘଟନ ପଟିଅସି ଯୋଗ ମାୟା ଦେବୀଙ୍କୁ ସ୍ମରଣ ପୂର୍ବକ ଜଟିଳା କୁଟିଳାର ଅନ୍ତଃପୁରରେ ପ୍ରବେଶ କରି ରାଧାଙ୍କୁ କୃଷ୍ଣଙ୍କର ଅଭିଳାଷ ଜ୍ଞାପନ କଲେ। ରାଧାଙ୍କର ଭାଇ ସେ ଅଭିଳାଷ ଜ୍ଞାପନ କଲେ, ବସିଛନ୍ତି କେବଳ ଇଏ ଆଉ ନ ଦେଖିଲେ ଜଗନ୍ନାଥ ଆସିଲେ ପୁଣି ଯିବା ପାଇଁ ପଡ଼ିବ, କିନ୍ତୁ କି ଉପାୟରେ ସମ୍ଭବ ହବ? ବାରମ୍ବାର ତ ବୁଢ଼ି ବସିଛି, କି ଉପାୟରେ ସମ୍ଭବ ହବ? ସୁବଳ ସଖା ନିଜ ବେଶବାସ ଉତ୍ପୃଷ ରାଧାଙ୍କୁ ପ୍ରଦାନ କଲେ, ତୁମ ବେଶଟା ପିନ୍ଧ, ତୁମ ବେଶଟା ମୋତେ ନେଇଦିଅ, ମୋ ବେଶ ତୁମେ ପିନ୍ଧ, ତୁମ ବେଶଟା ମୋତେ ନେଇଦିଅ। ତେଣୁ ରାଧାଙ୍କୁ ପ୍ରଦାନ ପୂର୍ବକ ତାଙ୍କର କେଶ ବିନ୍ୟାସ କରି ଦିବ୍ୟ ସୁବଳ ସଖା ତାଙ୍କୁ ସଜେଇ ଦେଲେ। ଭାଇ ଭଉଣୀ ଦେଖିବାକୁ ଏକା ଚେହେରା ଅଛି, ଆଉ ତାଙ୍କୁ ସୁବଳ ସଖା ସଜେଇ ନେଲେ। ରାଧିକା ଆତ୍ମଗୋପନ ଉଦ୍ଦେଶ୍ୟରେ ଜଟିଳା କୁଟିଳାର ଚକ୍ଷୁକୁ ଫାଙ୍କି ଦେବା ନିମିତ୍ତ ଗୋଟିଏ ବାଛୁରୀକୁ ବକ୍ଷ ମଧ୍ୟରେ ଚାପି ଧରି ଅମ୍ଳାନ ବଦନରେ ଗୃହ ବାହାରକୁ ଆସିଲେ। ଆଉ କହିଲେ, ମା ମା ବାଛୁରୀ ପାଇଗଲି, ଆଉ ପାଇଗଲୁ ବାପ, ହଉ ହଉ ଯା ଯା ଯା। ସୁବଳ ସଖା ମଧ୍ୟ ଅନ୍ୟ ପଥରେ ଅନ୍ତର୍ହିତ ହେଇଗଲେ। ରାଧାକୁଣ୍ଡ ତଟରେ ଆସିବ କଥା, ତାପରେ ଇଏ ତ ବେଶ ପିନ୍ଧିକି ରାଧାରାଣୀ ରାଧା ବେଶ ପିନ୍ଧିକି ଭିତରେ ଅଛନ୍ତି, ଆଉ ମଧ୍ୟାହ୍ନ ହେଇଗଲାଣି, ସୂର୍ଯ୍ୟ ପୂଜା କରିବାକୁ ଯିବେ ସୂର୍ଯ୍ୟକୁଣ୍ଡକୁ, ତ ଅନ୍ୟମାନେ ବାହାରିଲେଣି। ସେଠୁ ଡାକୁଛି କୁଟିଳା, ଡାକୁଛି ଜଟିଳା, ଡାକୁଛି ଏବଂ ବହୁ ସବୁ ବାହାରିଲେଣି ସୂର୍ଯ୍ୟ ପୂଜା କରିବାକୁ, ତୁ ଯିବୁ ନାହିଁ? ନା ହଁ ମା, ଯାଉଛି ଯାଉଛି। ଏଇ ଉପାୟରେ ସେ ଅନ୍ତର୍ହିତ ହେଲେ। ରାଧାକୃଷ୍ଣ କଲେ, ରାଧାକୃଷ୍ଣଙ୍କର ମିଳନ ହେଲା। କୃଷ୍ଣ ସୁବଳ ସଖାଙ୍କୁ କାହିଁ ବଡ଼ ହାସ୍ୟ କଲେ, ଇଏ ଲୀଳା ଇଏ ସତ୍ୟ ରସ କଲେ।